ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ଆଶୁତୋଷ ପତି। ମୁଖ୍ୟ ସମ୍ବାଦ, ପରିବେଶ ସୁରକ୍ଷା ଓ ସନ୍ତୁଳିତ ଜୀବନଯାପନ ପାଇଁ ନବୀକରଣୀୟ ଶକ୍ତିର ଉପଯୋଗ ପାଇଁ ରାଜ୍ୟପାଳଙ୍କ ପରାମର୍ଶ, ଗଣମାଧ୍ୟମ ଓ ମନୋରଞ୍ଜନ କ୍ଷେତ୍ରରେ ଭାରତ ବିଶ୍ୱସ୍ତରରେ ନେତୃତ୍ୱ ନେଇପାରିବ କହିଲେ କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ। ୱେବ୍ ସମ୍ମିଳନୀର ତୃତୀୟ ଦିନରେ ଆଜି 7 ବିଶ୍ୱସ୍ତରୀୟ କମ୍ପାନୀ ସହ ବୁଝାମଣାପତ୍ର ସ୍ୱାକ୍ଷରିତ। ନବଦୃଢ଼ ଦୁନିଆରେ ସାମ୍ବାଦିକତା, ପ୍ରେସ୍ ସ୍ୱାଧୀନତା ଏବଂ ଗଣମାଧ୍ୟମ ଉପରେ କୃତ୍ରିମ ବୁଦ୍ଧିମତାର ପ୍ରଭାବ ଶୀର୍ଷକରେ ଆଜି ପାଳନ କରାଯାଉଛି ବିଶ୍ୱ ଗଣମାଧ୍ୟମ ସ୍ୱାଧୀନତା ଦିବସ। ଏବଂ କଳିଙ୍ଗ ସୁପରକପ୍ ଫୁଟବଲ ଟାଇଟଲ ପାଇଁ ଆଜି ଏଫ୍ସି ଗୋଆ ଓ ଜାମସେଦପୁର ଏଫ୍ସି ମଧ୍ୟରେ ହେବ ମୁକାବିଲା। ପରିବେଶ ସୁରକ୍ଷା ଓ ସନ୍ତୁଳିତ ଜୀବନଯାପନ ଦିଗରେ ଏକ ଦୃଢ଼ ପ୍ରୟାସ ଭାବେ ନବୀକରଣୀୟ ଶକ୍ତିକୁ ଆପଣେଇବା ପାଇଁ ରାଜ୍ୟପାଳ ଡକ୍ଟର ହରିବାବୁ କମ୍ଭମ୍ପାଟି କହିଛନ୍ତି। ରାଜଭବନର ନ୍ୟୁ ଅଭିଷେକ ହଲ୍ଠାରେ ଗଣମାଧ୍ୟମ ପ୍ରତିନିଧିଙ୍କ ସହ ଆଲୋଚନା କରି ପାରମ୍ପରିକ ଶକ୍ତି ଉତ୍ସ ପରିବର୍ତ୍ତେ ନବୀକରଣୀୟ ବିକଳ୍ପକୁ ଆପଣାଇ ପ୍ରଦୂଷଣ ହ୍ରାସ, ପୃଥିବୀକୁ ସୁରକ୍ଷା, ଅଶୋଧିତ ତୈଳ ଆମଦାନୀ ହ୍ରାସ ଓ ବୈଦେଶିକ ମୁଦ୍ରା ସଞ୍ଚୟ ଉପରେ ଶ୍ରୀ କମ୍ଭମ୍ପାଟି ଗୁରୁତ୍ୱାରୋପ କରିଛନ୍ତି। ରାଜଭବନ ପରିସରରେ 150 କିଲୋୱାଟ ସୌରଶକ୍ତି ପ୍ଲାଣ୍ଟ କାର୍ଯ୍ୟକ୍ଷମ ହେଉଥିବା ବେଳେ ଖୁବ୍ ଶୀଘ୍ର ସରକାର ଅତିରିକ୍ତ 400 କିଲୋୱାଟ ପ୍ଲାଣ୍ଟ ସ୍ଥାପନ କରିବେ ବୋଲି ରାଜ୍ୟପାଳ କହିଛନ୍ତି। ନବୀକରଣୀୟ ଶକ୍ତିକୁ ପ୍ରୋତ୍ସାହିତ କରିବା ପାଇଁ କେନ୍ଦ୍ର ସରକାରଙ୍କ ଦ୍ୱାରା କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ଯୋଜନା ସମ୍ପର୍କରେ ରାଜ୍ୟପାଳ ବୈଠକରେ କହିଛନ୍ତି। ଏହାସହ ସୌରଶକ୍ତି ବ୍ୟବସ୍ଥାକୁ ଆପଣେଇବା ପାଇଁ ରାଜ୍ୟ ସରକାରଙ୍କ ଅତିରିକ୍ତ ସବ୍ସିଡି ପ୍ରଦାନକୁ ଶ୍ରୀ କମ୍ଭମ୍ପାଟି ପ୍ରଶଂସା କରିଛନ୍ତି। ପେଟ୍ରୋଲ ଏବଂ ଡିଜେଲ ଚାଳିତ ଯାନବାହନର ବ୍ୟବହାରକୁ ପରିତ୍ୟାଗ କରି ବିଦ୍ୟୁତ୍ ଚାଳିତ ଯାନବାହନର ବ୍ୟବହାର କରିବାକୁ ରାଜ୍ୟପାଳ ଆହ୍ୱାନ ଦେଇଛନ୍ତି। କାର୍ଯ୍ୟକ୍ରମରେ ଉପମୁଖ୍ୟମନ୍ତ୍ରୀ ତଥା ଶକ୍ତିମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ ଏବଂ ଶକ୍ତି ବିଭାଗ ସଚିବ ବିଶାଲ ଦେବ ଉପସ୍ଥିତ ରହି ନବୀକରଣୀୟ ଶକ୍ତିର ଉପଯୋଗ ଓ ବ୍ୟବହାରର ବିଭିନ୍ନ ଦିଗ ଉପରେ ଆଲୋଚନା କରିଥିଲେ। ଗଣମାଧ୍ୟମ ଓ ମନୋରଞ୍ଜନ କ୍ଷେତ୍ରରେ ଭାରତ ବିଶ୍ୱସ୍ତରରେ ନେତୃତ୍ୱ ନେଇପାରିବ ବୋଲି ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି। ମୁମ୍ବାଇର ଜିଓ ୱାର୍ଲଡ କନ୍ଭେନ୍ସନ୍ ସେଣ୍ଟରଠାରେ ଆୟୋଜିତ ବିଶ୍ୱ ଦୃଶ୍ୟ ଶ୍ରାବ୍ୟ ଓ ମନୋରଞ୍ଜନ ଶିଖର ସମ୍ମିଳନୀ ୱେବ୍ସ 2025ର ତୃତୀୟ ଦିନରେ ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଯୋଗଦେଇ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି, ଅସଂଖ୍ୟ ନିଜସ୍ୱ କାହାଣୀର ଭାରତ ହେଉଛି ଗନ୍ତାଘର। ସୃଜନଶୀଳତାକୁ ୱେବ୍ ସମ୍ମିଳନୀ ଏକ ଉତ୍କୃଷ୍ଟ ମଞ୍ଚ ପ୍ରଦାନ କରିଛି। ଶ୍ରୀ ବୈଷ୍ଣବ କହିଛନ୍ତି, ଅନେକ ବୈଷୟିକ ସଂସ୍ଥା ଏ ଦିଗରେ ଭାରତ ସହ ମିଶି କାମ କରିବାକୁ ଇଚ୍ଛା ପ୍ରକାଶ କରିଛନ୍ତି। ସମ୍ମିଳନୀର ତୃତୀୟ ଦିନରେ ଆଜି ଇଣ୍ଡିଆନ୍ ଇନ୍ଷ୍ଟିଚ୍ୟୁଟ୍ ଅଫ୍ କ୍ରିଏଟିଭ୍ ଟେକ୍ନୋଲୋଜି ସହିତ 7 ବିଶ୍ୱସ୍ତରୀୟ କମ୍ପାନୀର ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି। ଏହାସହ ଆଗାମୀ ଦିନରେ ଆଇଆଇଟି ଓ ଆଇଆଇଏମ୍ ଢାଞ୍ଚାରେ 400 କୋଟି ଟଙ୍କା ବ୍ୟୟ ଅଟକଳରେ ଆଇଆଇସିଟିର ପ୍ରତିଷ୍ଠା କରାଯିବ ବୋଲି କେନ୍ଦ୍ରମନ୍ତ୍ରୀ ଶ୍ରୀ ବୈଷ୍ଣବ କହିଛନ୍ତି। ଇଣ୍ଡିଆନ୍ ଇନ୍ଷ୍ଟିଚ୍ୟୁଟ୍ ଅଫ୍ କ୍ରିଏଟିଭ୍ ଟେକ୍ନୋଲୋଜି ଆନିମେସନ୍, ଭିଜୁଆଲ୍ ଇଫେକ୍ଟ, ଗେମିଂ ଏବଂ କମିକ୍ସର ଜାତୀୟ ପେଣ୍ଠସ୍ଥଳୀରେ ପରିଣତ ହେବାକୁ ଯାଉଛି। ଏହି ଅବସରରେ ସୂଚନା ଓ ପ୍ରସାରଣ ରାଷ୍ଟ୍ରମନ୍ତ୍ରୀ ଡକ୍ଟର ଏଲ୍ ମୁରୁଗାନ୍ ଏବଂ ସୂଚନା ଓ ପ୍ରସାରଣ ସଚିବ ସଞ୍ଜୟ ଜାଜୁ ପ୍ରମୁଖ ଉପସ୍ଥିତ ଥିଲେ। ବିଶ୍ୱ ଦୃଶ୍ୟ ଶ୍ରାବ୍ୟ ଓ ମନୋରଞ୍ଜନ ସମ୍ମିଳନୀ ୱେବ୍ସ 2025ରେ ଭାରତରେ ନିର୍ମାଣ ପ୍ରତିଯୋଗିତାର ପ୍ରଥମ ପର୍ଯ୍ୟାୟ ଗତକାଲି ଶେଷ ହୋଇଛି। 32 ବର୍ଗରେ କୃତକାର୍ଯ୍ୟ ହୋଇଥିବା ପ୍ରତିଯୋଗୀଙ୍କୁ ଏହି ଅବସରରେ ସମ୍ମାନିତ କରାଯାଇଥିଲା। ଏହି ପ୍ରତିଯୋଗିତାରେ ଭାଗ ନେବା ପାଇଁ 1,00,000 ପ୍ରତିଯୋଗୀ ପଞ୍ଜିକୃତ ହୋଇଥିଲେ। ସେଥିମଧ୍ୟରେ 60 ଦେଶର 1,100 ଉର୍ଦ୍ଧ୍ୱ ଆନ୍ତର୍ଜାତିକ ପ୍ରତିଯୋଗୀ ରହିଥିଲେ। ମ୍ୟାଟ୍ରିକ୍ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିବା ଛାତ୍ରଛାତ୍ରୀଙ୍କୁ 3 ମଧ୍ୟରେ ଡିଜିଟାଲ୍ ସାର୍ଟିଫିକେଟ୍ ପ୍ରଦାନ କରାଯିବା ନେଇ ବୋର୍ଡ ପକ୍ଷରୁ ପଦକ୍ଷେପ ଗ୍ରହଣ କରାଯାଇଛି। ଉତ୍ତୀର୍ଣ୍ଣ ହୋଇଥିବା 4,84,863 ଜଣ ଛାତ୍ରଛାତ୍ରୀଙ୍କୁ ତ୍ରୁଟିଶୂନ୍ୟ ସାର୍ଟିଫିକେଟ୍ ଯୋଗାଇ ଦିଆଯିବ ବୋଲି ବୋର୍ଡ ଉପସଭାପତି ଡକ୍ଟର ନିହାରଞ୍ଜନ ମହାନ୍ତି କହିଛନ୍ତି। କୌଣସି ବିଷୟ କିମ୍ବା ସମୁଦାୟ 6 ଯାକ ବିଷୟରେ ମୂଲ୍ୟାୟନକୁ ନେଇ ପରୀକ୍ଷାର୍ଥୀଙ୍କର ଆପତ୍ତି ଥିଲେ ବୋର୍ଡ ପକ୍ଷରୁ ପୁନଃଯାଞ୍ଚ ବ୍ୟବସ୍ଥା କରାଯାଇଛି। ଛାତ୍ରଛାତ୍ରୀମାନେ ବୋର୍ଡ ୱେବ୍ସାଇଟ୍ରେ ଆଜିଠାରୁ ଏଥିପାଇଁ ଆସନ୍ତା 16 ମଧ୍ୟରେ ଆବେଦନ କରିପାରିବେ। ସେହିଭଳି ମାଟ୍ରିକ୍ ପରୀକ୍ଷାଫଳ ସମ୍ପର୍କରେ କୌଣସି ସନ୍ଦେହ ଥିଲେ ସବିଶେଷ ତଥ୍ୟ ପାଇଁ ବୋର୍ଡ କାର୍ଯ୍ୟାଳୟ ପକ୍ଷରୁ ହେଲ୍ପଲାଇନ୍ ନମ୍ଘର ଜାରି କରାଯାଇଛି। ଏହି ନମ୍ଘର ଆସନ୍ତା 9 ଅପରାହ୍ନ 5 ପର୍ଯ୍ୟନ୍ତ ଖୋଲା ରହିବ। ହେଲ୍ପଲାଇନ୍ ନମ୍ଘରଗୁଡ଼ିକ ହେଲା 0671241200, 2412059 ଓ 8763088890। ଭୁବନେଶ୍ୱରସ୍ଥିତ ଜାତୀୟ ଫରେନ୍ସିକ୍ ବିଶ୍ୱବିଦ୍ୟାଳୟରେ 2025-26 ଶିକ୍ଷାବର୍ଷ ପାଇଁ ନାମଲେଖା ପ୍ରକ୍ରିୟା ଆରମ୍ଭ ହୋଇଛି। ଅତ୍ୟାଧୁନିକ ଭିତ୍ତିଭୂମି, ଦକ୍ଷ ଏବଂ ଅଭିଜ୍ଞ ଅଧ୍ୟାପକ ଥିବା ଏହି ଅନୁଷ୍ଠାନ ଦେଶରେ ଫରେନ୍ସିକ୍ ବିଜ୍ଞାନ କ୍ଷେତ୍ରରେ ନୂତନ ସମ୍ଭାବନା ସୃଷ୍ଟି କରିଛି ବୋଲି ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗ କହିଛନ୍ତି। ନିଜର ଉଜ୍ଜଳ ଭବିଷ୍ୟତ ଗଠନ ନିମନ୍ତେ ଆଶାୟୀ ଛାତ୍ରଛାତ୍ରୀଙ୍କ ପାଇଁ ଏହି ବିଶ୍ୱବିଦ୍ୟାଳୟ ସୁଯୋଗ ପ୍ରଦାନ କରୁଛି ବୋଲି ସ୍ୱାସ୍ଥ୍ୟମନ୍ତ୍ରୀ ଶ୍ରୀ ମହାଲିଙ୍ଗ କହିଛନ୍ତି। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଗଣତାନ୍ତ୍ରିକ ମୂଲ୍ୟବୋଧର ରକ୍ଷା ଦିଗରେ ଗଣମାଧ୍ୟମର ଭୂମିକା ଗୁରୁତ୍ୱପୂର୍ଣ୍ଣ। ଏହାକୁ ଦୃଷ୍ଟିରେ ରଖି ଆଜି ବିଶ୍ୱ ଗଣମାଧ୍ୟମ ସ୍ୱାଧୀନତା ଦିବସ ପାଳିତ ହେଉଛି। ଚଳିତ ବର୍ଷର ବାର୍ତ୍ତା ରହିଛି ନବଦୃଢ଼ ଦୁନିଆରେ ସାମ୍ବାଦିକତା, ପ୍ରେସ୍ ସ୍ୱାଧୀନତା ଏବଂ ଗଣମାଧ୍ୟମ ଉପରେ କୃତ୍ରିମ ବୁଦ୍ଧିମତାର ପ୍ରଭାବ। ଜାତିସଂଘ ସାଧାରଣ ପରିଷଦ 1993 ଆଜିର ଦିନକୁ ବିଶ୍ୱ ପ୍ରେସ୍ ସ୍ୱାଧୀନତା ଦିବସ ଭାବେ ପାଳନ ନିମନ୍ତେ ଘୋଷଣା କରିଥିଲା। ବିଶ୍ୱରେ ଶାନ୍ତି ଓ ପ୍ରଗତି ପାଇଁ ସ୍ୱାଧୀନ, ସଶକ୍ତ ଏବଂ ଉତ୍ତରଦାୟୀ ଗଣତନ୍ତ୍ର ଅପରିହାର୍ଯ୍ୟ। ବର୍ତ୍ତମାନ ପରିସ୍ଥିତିରେ ସାମାଜିକ ଗଣମାଧ୍ୟମ ସୂଚନା ପ୍ରସାରଣ କ୍ଷେତ୍ରରେ ସମଗ୍ର ବିଶ୍ୱରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରୁଛି। ଗଣମାଧ୍ୟମର ସ୍ୱାଧୀନତା ପାଇଁ ସାମୁହିକ ପ୍ରୟାସର ଆବଶ୍ୟକତା ରହିଛି। ଏନେଇ ଆଜି ବିଭିନ୍ନ ଅନୁଷ୍ଠାନ ଓ ସଂଗଠନ ପକ୍ଷରୁ କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି। ପ୍ରେସ୍ ସ୍ୱାଧୀନତା ଦିବସ ଅବସରରେ ପ୍ରଫେସର ଡକ୍ଟର ମୃଣାଳ ଚାଟାର୍ଜୀ କହିଛନ୍ତି,
ଗଣମାଧ୍ୟମର ସ୍ୱାଧୀନତା ଏକ ଜରୁରୀ ଆବଶ୍ୟକତା ଗଣତନ୍ତ୍ର ପାଇଁ, ସମାଜ ପାଇଁ, ମାନବିକତା ପାଇଁ ବି। ଆଜି ପ୍ରେସ୍ ଫ୍ରିଡମ୍ ଦିବସ ଅବସରରେ ସମସ୍ତଙ୍କୁ, ବିଶେଷ କରିକି ଯେଉଁମାନେ ଗଣମାଧ୍ୟମ କର୍ମୀ, ସେମାନଙ୍କୁ ଶୁଭେଚ୍ଛା ଜଣାଇବା ସହିତ ସେମାନଙ୍କର ଯେ ଗୋଟେ ଗୁରୁ ଦାୟିତ୍ୱ ରହିଛି ସେ କଥା ମଧ୍ୟ ରେଖାଙ୍କିତ କରିବାର ଆବଶ୍ୟକତା ରହିଛି। ବିଶେଷ କରି ଗୋଟେ ଗଣତାନ୍ତ୍ରିକ ଦେଶରେ କହିବାର ସ୍ୱାଧୀନତା, ନିଜର ମତ ବ୍ୟକ୍ତ କରିବାର ସ୍ୱାଧୀନତା ଏବଂ ସାମ୍ବାଦିକମାନଙ୍କ ପାଇଁ ଏହା ଅତି ଆବଶ୍ୟକ, ଅନ୍ୟଥା ସେମାନେ ନିଜ କାର୍ଯ୍ୟ ଠିକ ଭାବରେ କରିପାରିବେ ନାହିଁ। ତେଣୁ ମୁଁ ଆଶା କରିବି ସେମାନେ ସେ ମାନ୍ୟତା ପାଆନ୍ତୁ, ଦେଶରେ ଗଣମାଧ୍ୟମର ସ୍ୱାଧୀନତା ସୁରକ୍ଷିତ ହୋଇ ରହୁ।
ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଗଣମାଧ୍ୟମ ସ୍ୱାଧୀନତା ଦିବସରେ କହିଛନ୍ତି, ଏକ ମୁକ୍ତ ଏବଂ ଦାୟିତ୍ୱପୂର୍ଣ୍ଣ ଗଣମାଧ୍ୟମ ଗଣତନ୍ତ୍ରର ମୂଳଦୁଆ ଗଠନ କରିଥାଏ। ଗଣମାଧ୍ୟମର ସ୍ୱାଧୀନତାକୁ ସୁରକ୍ଷା ଦେବା ଏବଂ ସତ୍ୟର ଅନୁସନ୍ଧାନରେ ସାମ୍ବାଦିକମାନଙ୍କୁ ସମର୍ଥନ କରିବା ପାଇଁ ସାମୂହିକ ସଂକଳ୍ପ ନେବା ପାଇଁ ଶ୍ରୀ ମାଝି ଆହ୍ୱାନ ଦେଇଛନ୍ତି। ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡ଼ା ଏହି ଦିବସ ଅବସରରେ ଗଣମାଧ୍ୟମ ସ୍ୱାଧୀନତାର ସୁରକ୍ଷା ପାଇଁ ସାମ୍ବାଦିକମାନଙ୍କୁ ସମର୍ଥନ କରିବାକୁ ତାଙ୍କ ଶୁଭେଚ୍ଛା ବାର୍ତ୍ତାରେ କହିଛନ୍ତି। ରାଜ୍ୟ ସର୍ବଦା ନୈତିକ ସାମ୍ବାଦିକତାକୁ ପ୍ରୋତ୍ସାହିତ କରିବା ସହ ଗଣମାଧ୍ୟମ ଅଧିକାରୀକୁ ସୁରକ୍ଷା ଦିଏ ବୋଲି ଶ୍ରୀମତୀ ପରିଡ଼ା କହିଛନ୍ତି। ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ ଏହି ଦିବସରେ ସତ୍ୟ, ଦାୟିତ୍ୱ ଏବଂ ଗଣତନ୍ତ୍ରର ମୂଲ୍ୟବୋଧକୁ ବଜାୟ ରଖିଥିବା ସମସ୍ତ ସାମ୍ବାଦିକ ଓ ଗଣମାଧ୍ୟମ ବୃତ୍ତିଗତ ସାମ୍ବାଦିକଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ପ୍ରଧାନମନ୍ତ୍ରୀ ରାଷ୍ଟ୍ରୀୟ ବାଲ୍ ପୁରସ୍କାର ପାଇଁ ଆବେଦନ କରିବାର ପ୍ରକ୍ରିୟା ଆରମ୍ଭ ହୋଇଛି। ଆସନ୍ତା ଜୁଲାଇ ମାସ 31 ତାରିଖ ପର୍ଯ୍ୟନ୍ତ ଏହା ଜାରି ରହିବ। 5-18 ବର୍ଷ ବୟସ୍କ ପିଲାଙ୍କ ପାଇଁ ଏଥିପାଇଁ ଆବେଦନ କରାଯାଇପାରିବ। ପ୍ରଧାନମନ୍ତ୍ରୀ ରାଷ୍ଟ୍ରୀୟ ବାଲ୍ ପୁରସ୍କାର ହେଉଛି ଏକ ସମ୍ମାନଜନକ ଜାତୀୟ ସ୍ତରୀୟ ପୁରସ୍କାର ଯାହା ଦେଶର ଶିଶୁଙ୍କ ଅସାଧାରଣ ଉପଲବ୍ଧିକୁ ସ୍ୱୀକୃତି ପ୍ରଦାନ କରିଥାଏ। ପ୍ରତିବର୍ଷ ରାଷ୍ଟ୍ରପତିଙ୍କ ଦ୍ୱାରା ଏହି ପୁରସ୍କାର ପ୍ରଦାନ କରାଯାଇଥାଏ। ସାହସିକତା, ସମାଜସେବା, ପରିବେଶ, କ୍ରୀଡ଼ା, କଳା ଓ ସଂସ୍କୃତି ଏବଂ ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ଆଦି ବିଭିନ୍ନ କ୍ଷେତ୍ରରେ ଶ୍ରେଷ୍ଠତ୍ୱ ପ୍ରତିପାଦନ କରିଥିବା ପିଲାଙ୍କୁ ଏଥିପାଇଁ ମନୋନୀତ କରାଯାଇଥାଏ। ଆବେଦନପତ୍ର awards.gov.in ସରକାରୀ ରାଷ୍ଟ୍ରୀୟ ପୁରସ୍କାର ପୋର୍ଟାଲ ମାଧ୍ୟମରେ ଅନ୍ଲାଇନ୍ ଦାଖଲ କରାଯାଇପାରିବ। କୌଣସି ବ୍ୟକ୍ତି କିମ୍ବା ଅନୁଷ୍ଠାନ ଏହି ପୁରସ୍କାର ପାଇଁ ପିଲାଙ୍କର ନାମାଙ୍କନ ପତ୍ର ଦାଖଲ କରିପାରିବେ। କଳିଙ୍ଗ ସୁପରକପ୍ ଫୁଟବଲ ଟାଇଟଲ ହାସଲ ପାଇଁ ଆଜି ଏଫ୍ସି ଗୋଆ ଏବଂ ଜାମସେଦପୁର ଏଫ୍ସି ମଧ୍ୟରେ ମୁକାବିଲା ହେବ। ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମଠାରେ ଆଜି ସନ୍ଧ୍ୟା 7:30 ଫାଇନାଲ ମ୍ୟାଚ୍ ଖେଳାଯିବ। ଫାଇନାଲ ମ୍ୟାଚ୍ ଜିତି ଗୋଆ ତା'ର ଦ୍ୱିତୀୟ ଟାଇଟଲ ହାସଲ କରିବାକୁ ଲକ୍ଷ୍ୟ ରଖିଥିବା ବେଳେ ଜାମସେଦପୁର ଏଫ୍ସି ପ୍ରଥମଥର ପାଇଁ ଚାମ୍ପିୟନ ହେବାର ଆଶା ରଖିଛି। ବିହାରର ରାଜଗିରରେ ଆସନ୍ତା 7 ତାରିଖରେ ଆରମ୍ଭ ହେବାକୁ ଥିବା ଖେଲୋ ଇଣ୍ଡିଆ ଯୁବ କ୍ରୀଡ଼ା 2025 ପାଇଁ ଓଡ଼ିଶା ଫୁଟବଲ ଦଳ ଘୋଷଣା ହୋଇଛି। 22 ଜଣିଆ ଓଡ଼ିଶା 18 ବର୍ଷରୁ କମ୍ ବାଳକ ଫୁଟବଲ ଦଳରେ ଅବନୀ ମହାନ୍ତି ମୁଖ୍ୟ କୋଚ୍ ଅଛନ୍ତି। ପୁଲ୍ ଏ'ରେ ପଞ୍ଜାବ, କର୍ଣ୍ଣାଟକ ଓ ବିହାର ସହ ଓଡ଼ିଶା ରହିଛି। ଆସନ୍ତା 7 ତାରିଖରେ ଓଡ଼ିଶା ତା'ର ପ୍ରଥମ ମ୍ୟାଚ୍ରେ ପଞ୍ଜାବକୁ ଭେଟିବ। ପରିବେଶ ସୁରକ୍ଷା ଓ ସନ୍ତୁଳିତ ଜୀବନଯାପନ ପାଇଁ ନବୀକରଣୀୟ ଶକ୍ତିର ଉପଯୋଗ ଲାଗି ରାଜ୍ୟପାଳଙ୍କ ପରାମର୍ଶ। ଗଣମାଧ୍ୟମ ଓ ମନୋରଞ୍ଜନ କ୍ଷେତ୍ରରେ ଭାରତ ବିଶ୍ୱସ୍ତରରେ ନେତୃତ୍ୱ ନେଇପାରିବ କହିଲେ କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ। ୱେବ୍ ସମ୍ମିଳନୀର ତୃତୀୟ ଦିନରେ ଆଜି 7 ବିଶ୍ୱସ୍ତରୀୟ କମ୍ପାନୀ ସହ ବୁଝାମଣାପତ୍ର ସ୍ୱାକ୍ଷରିତ। ଏବଂ କଳିଙ୍ଗ ସୁପର କପ୍ ଫୁଟବଲ ଟାଇଟଲ ପାଇଁ ଆଜି ଏଫ୍ସି ଗୋଆ ଓ ଜାମସେଦପୁର ଏଫ୍ସି ମଧ୍ୟରେ ହେବ ମୁକାବିଲା। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି।